ସ୍ୱାତି କହୁଛି 57 ୱାର୍ଡ ତାରିଣୀ ବସ୍ତୁ। ଆମର ଏଠି ରାସ୍ତାରେ ବହୁତ ଅସୁବିଧା ରହୁଛି, ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ସପ୍ଲାଏ ପାଣି ବି ଠିକ ସେ ଆସୁନି, ଦୟାକରିକି ପାଣିରେ ଯୋଉଟା ଆସୁଛି କ୍ୱାଲିଟି ସେଟା ବି ବହୁତ ଖରାପ ଆସୁଛି, ଦୟାକରିକି ତାର କିଛି ପଦକ୍ଷେପ ନିଅନ୍ତୁ।